ମୋ ନାଁ କିରେ, ମୋ ଘର ବିନାନଗର 9 ନମ୍ବର ୱାର୍ଡରେ ରହୁଛି, 2 ନମ୍ବର ବ୍ଲକରେ ବିଏସ୍ଏସ୍ କଲୋନୀରେ ରହୁଛି। ଆମର ବର୍ତ୍ତମାନ ଏଠିକାର ସମସ୍ୟା ହେଉଛି, ଆମର ବାରମ୍ବାର ଯୋଉ ଆମର ସ୍ପେସ୍ ଲାଇନ୍ ଅଛି ସେଟା ବହୁତ ଥର 8 ଦିନ ବା 15 ଅତି ବେଶୀ ହେଲେ 15 ଦିନ ଭିତରେ ବହୁତ ଥର ଜାମ୍ ହେଉଛି, ଯୋଉଟାକି ଆମେ ସଫା କରିବା କାମକୁ ପଡୁଛି, ନହେଲେ ଆମକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଆମେ 2 ରୁ 3 ହଜାର ଭିତରେ ପଇସା ଦେଇକି ସେମାନଙ୍କୁ ଆମର ଅସୁବିଧା ଦୂର କରୁଛୁ। ଯଦି ଆମର ଟିକେ ଏଇଟା ଟିକେ ସମସ୍ୟାର ସମାଧାନ ଯଦି ଟିକେ ହେଇପାରନ୍ତା, ହୁଏତ ଆମେ ଟିକେ ଉପକୃତ ହେଇପାରନ୍ତୁ, ଆମ ପରିବାର ଧରିକି ଆମେ ରହିପାରନ୍ତୁ ସୁବିଧାର ସହିତ।